ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 79ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ଆସନ୍ତାକାଲି ସ୍ୱାଧୀନତା ଦିବସର ମୁଖ୍ୟ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ହର୍ ଘର୍ ତିରଙ୍ଗା ଅଭିଯାନରେ ଦେଶର ସବୁବର୍ଗର ଲୋକ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଏବଂ ଅଦମ୍ୟ ସାହସ ପ୍ରଦର୍ଶନ ଲାଗି 16 ଜଣ ସୀମା ପ୍ରହରୀଙ୍କ ସମେତ 1090 ଜଣ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯିବ ସ୍ୱତନ୍ତ୍ର ସାହସିକତା ଓ ସେବା ପୁରସ୍କାର। ଦେଶ ଆସନ୍ତାକାଲି 79ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହା ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ। ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ଉଭୟ ହିନ୍ଦୀ ଓ ଇଂରାଜୀରେ ଏହାର ସିଧା ପ୍ରସାରଣ କରାଯିବ। ରାଷ୍ଟ୍ରପତିଙ୍କ ଉଦ୍ବୋଧନ ପରେ ଦୂରଦର୍ଶନରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ଆକାଶବାଣୀରେ 9:30 ସମୟରେ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ଦେଶ ଆସନ୍ତାକାଲି 79ତମ ସ୍ୱାଧୀନତା ଦିବସ ପାଳନ କରିବ। ଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ମୁଖ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱ ନେବେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସକାଳେ ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ। ଏ ସମ୍ପର୍କରେ ଏକ ରିପୋର୍ଟ।
2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ସମ୍ପର୍କିତ ସରକାରଙ୍କ ଦୃଷ୍ଟିକୋଣକୁ ସାକାର କରିବା ଲାଗି ଚଳିତ ବର୍ଷ ସ୍ୱାଧୀନତା ଦିବସର ବାର୍ତ୍ତା ରହିଛି ନୂଆ ଭାରତ। ଏକ ସମୃଦ୍ଧ, ସୁରକ୍ଷିତ ଏବଂ ଦୃଢ଼ ସଂକଳ୍ପ ସମ୍ପନ୍ନ ନୂତନ ଭାରତ ଗଠନ ଦିଗରେ ସ୍ୱାଧୀନତା ଦିବସ ପାଳନ ସମାରୋହ ଏକ ସ୍ମାରକୀ ମଞ୍ଚ ଭାବେ ସହାୟକ ହେବା ସହିତ ବିକାଶ ପଥରେ ଆଗେଇବାରେ ପ୍ରେରଣା ଯୋଗାଇବ। ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ ପହଲଗାମ୍ ଆତଙ୍କବାଦ ଆକ୍ରମଣ ପରିପ୍ରେକ୍ଷୀରେ ଭାରତର ଅପରେସନ୍ ସିନ୍ଦୁରର ସଫଳତାକୁ ମଧ୍ୟ ପାଳନ କରାଯିବ। ଏହି ଜାତୀୟସ୍ତରୀୟ ଉତ୍ସବ ପାଳନ ଲାଗି କରାଯାଇଥିବା ନିମନ୍ତ୍ରଣ ପତ୍ରରେ ଅପରେସନ୍ ସିନ୍ଦୁରର ଲୋଗୋ ଏବଂ ଚେନାବ ବନ୍ଧର ପ୍ରତୀକ ସ୍ଥାନ ପାଇଛି। ଜନସାଧାରଣଙ୍କ ମଧ୍ୟରେ ଦେଶମାତୃକା ପ୍ରତି ଭକ୍ତିଭାବ ଜାଗ୍ରତ କରାଇବା ତଥା ଅପରେସନ୍ ସିନ୍ଦୁର ବିଜୟର ସଫଳତା ପାଳନ ଲାଗି ପ୍ରଥମଥର ଲାଗି ସ୍ୱାଧୀନତା ଦିବସ ସନ୍ଧ୍ୟାରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଅନେକଗୁଡ଼ିଏ ବାଦ୍ୟଯନ୍ତ୍ର ପରିବେଷଣ କରାଯିବ। ବିଶେଷକରି ଦେଶର 3 ସେନା, ଏନ୍ସିସି, ଭାରତୀୟ ତଟରକ୍ଷୀ ବାହିନୀ, ସିଆର୍ପିଏଫ୍, ଆଇଟିବିପି, ସିଆଇଏସ୍ଏଫ୍, ଏସ୍ଏସ୍ବି, ସୀମା ସୁରକ୍ଷା ବାହିନୀ, ଆଇଟିଡିଏସ୍, ରେଳବାଇ ସୁରକ୍ଷା ବାହିନୀ ଏବଂ ଆସାମ ରାଇଫଲ୍ସ ପକ୍ଷରୁ ଦେଶର 140ରୁ ଅଧିକ ସ୍ଥାନରେ ଏହି ବାଦ୍ୟ ପରିବେଷଣ କରାଯିବାର କାର୍ଯ୍ୟସୂଚୀ ରହିଛି।
इस वर्ष स्वतंत्रता दिवस समारोह के दौरान ऑपरेशन सिंदूर की सफलता का उत्सव मनाया जाएगा। निमंत्रण पत्रों पर ऑपरेशन सिंदूर का लोगो और चिनाब पुल का वाटर मार्क भी अंकित है। लाल किले में होने वाले समारोह में शामिल होने के लिए विभिन्न क्षेत्रों से लगभग 5,000 विशिष्ट अतिथियों को आमंत्रित किया गया है। इनमें स्पेशल ओलंपिक 2025 का भारतीय दल, अंतर्राष्ट्रीय खेल स्पर्धाओं के विजेता और खेलो इंडिया पैरा गेम्स के स्वर्ण पदक विजेता शामिल हैं। नागरिकों में देशभक्ति की भावना को बढ़ावा देने के लिए स्वतंत्रता दिवस समारोह की शाम पहली बार देश भर में कई बैंड प्रस्तुतियां आयोजित की जाएंगी। समाचार कक्ष से आनंद पाठक।
ଏହି ସମାରୋହରେ ଯୋଗଦେବା ଲାଗି 28 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 210 ଜଣ ପଞ୍ଚାୟତ ପ୍ରତିନିଧିଙ୍କୁ ମଧ୍ୟ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଗ୍ରାମ ପଞ୍ଚାୟତରେ ଉନ୍ନତ ଭିତ୍ତିଭୂମି ସେବା ଓ ସାମୁହିକ ପଦକ୍ଷେପ ଗ୍ରହଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ଏହି ଅତିଥିମାନଙ୍କୁ ଆଜି ନୂଆଦିଲ୍ଲୀଠାରେ ସମ୍ବର୍ଦ୍ଧିତ କରାଯିବ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ବାର୍ତ୍ତା ରହିଛି ଆତ୍ମନିର୍ଭର ପଞ୍ଚାୟତ, ବିକଶିତ ଭାରତର ପରିଚୟ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ଶୁଭେନ୍ଦୁ କୁମାର ପଣ୍ଡା।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନଠାରେ ଅମୃତ ଉଦ୍ୟାନର ଗ୍ରୀଷ୍ମକାଳୀନ ବାର୍ଷିକୀ ଉତ୍ସବକୁ ଉଦ୍ଘାଟନ କରିଛନ୍ତି। ଏହା ଆସନ୍ତା ସେପ୍ଟେମ୍ବର 14 ପର୍ଯ୍ୟନ୍ତ ଚାଲିବ। ଜନସାଧାରଣ ଆସନ୍ତା ଶନିବାରଠାରୁ ଦିନ 10:00 ସନ୍ଧ୍ୟା 6 ପର୍ଯ୍ୟନ୍ତ ଏହାକୁ ଦେଖିପାରିବେ। ଆସନ୍ତା 29 ଦିନ ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ାବିତ୍ମାନଙ୍କୁ ଅମୃତ ଉଦ୍ୟାନ ପ୍ରବେଶ ଲାଗି ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯାଉଥିବା ବେଳେ ଆସନ୍ତା ମାସ 5 ଦିନ ଗୁରୁଦିବସ ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଲାଗି ମଧ୍ୟ ଅନୁରୂପ ସୁବିଧା ଉପଲବ୍ଧ ହେବ। ଏହି ଅବସରରେ ବାଲ୍ବାଟିକା, ଔଷଧୀୟ ବଗିଚା, କେନ୍ଦ୍ରୀୟ ଲନ୍ ଭଳି କେତେକ ସ୍ୱତନ୍ତ୍ର ସ୍ଥାନ ପରିଦର୍ଶନ କରାଯାଇପାରିବ। ଅମୃତ ଉଦ୍ୟାନକୁ ପ୍ରବେଶ ଲାଗି କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ତେବେ ସଂରକ୍ଷଣ କାର୍ଯ୍ୟ ଲାଗି ଏହି ଉଦ୍ୟାନ ସମସ୍ତ ସୋମବାର ବନ୍ଦ ରହିବ ବୋଲି ଜଣାପଡ଼ିଛି। ଶୁଣନ୍ତୁ ଏକ ରିପୋର୍ଟ।
ये गार्डन 10 से 6 तक खुला रहेगा और 5:15 तक लास्ट एंट्री है और फ्री है एंट्री। इस बार एक नया अट्रैक्शन है बेबलिंग ब्रुक। इसमें हमारा मियांड्रिंग वाटर स्ट्रीम है एक झरने की तरह और उसमें स्टेपिंग स्टोन्स हैं और बहुत सारे फीचर्स हैं। एक बैनियन ग्रोव भी है वहां पे। इसके अलावा फ्लोरल क्लॉक है जो कि इससे फ्लावर्स से ही बनी हुई और कई वेराइटीज के फ्लावर्स हैं, प्लांट्स हैं। और हमारा जैसे अट्रैक्शन हर साल भी होती है वो तो है ही, जैसे बोन्साई गार्डन है, प्लुमेरिया गार्डन है।
ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱାଧୀନତା ଦିବସ ଅବସରରେ ଆସନ୍ତାକାଲି 1090 ଜଣ ସୁରକ୍ଷା ଅଧିକାରୀଙ୍କୁ ସ୍ୱତନ୍ତ୍ର ସାହସିକତା ଓ ସେବା ପୁରସ୍କାର ପ୍ରଦାନ କରାଯିବ। ପୁଲିସ୍ ଅଧିକାରୀ, ଅଗ୍ନିଶମ ବାହିନୀ, ହୋମ୍ଗାର୍ଡ ଏବଂ ପ୍ରତିରକ୍ଷା କ୍ଷେତ୍ରର ବିଭିନ୍ନ କର୍ମଚାରୀଙ୍କୁ ଏହି ମେଡାଲ୍ରେ ସମ୍ମାନିତ କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାହସିକତା ପାଇଁ 233 ଜଣଙ୍କୁ ପଦକ ପ୍ରଦାନ କରାଯିବାକୁ ଥିବାବେଳେ 99 ଜଣଙ୍କୁ ରାଷ୍ଟ୍ରପତିଙ୍କ ମେଡାଲ୍ ପ୍ରଦାନ କରାଯିବ। ସେହିପରି ଉଲ୍ଲେଖନୀୟ ସେବା ନିମନ୍ତେ 758 ଜଣଙ୍କୁ ସେବା ମେଡାଲ୍ ପ୍ରଦାନ କରାଯିବ। ସୀମା ସୁରକ୍ଷା ବଳ ବିଏସ୍ଏଫ୍ର 16 ଜଣ ସାହସୀ ସୀମା ପ୍ରହରୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ଉଲ୍ଲେଖନୀୟ ସାହସ ପ୍ରଦର୍ଶନ ଲାଗି ସାହସିକତା ପଦକ ପ୍ରଦାନ କରାଯିବ। ଏହି 16 ଜଣ ସୀମା ପ୍ରହରୀମାନେ ଅପରେସନ୍ ସିନ୍ଦୁର ସମୟରେ ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ। ବିଏସ୍ଏଫ୍ ପକ୍ଷରୁ କୁହାଯାଇଛି, ଦେଶର ବିଶ୍ୱାସ ଏବଂ ଭରସାକୁ ପାଥେୟ କରି ସୀମା ସୁରକ୍ଷା ବଳ ଦେଶର ଆଗଧାଡ଼ିର ସୁରକ୍ଷା ପାଲଟିଛି। ହର୍ ଘର୍ ତିରଙ୍ଗା ଅଭିଯାନରେ ଦେଶର ସବୁବର୍ଗର ଲୋକ ବିଶେଷକରି ଯୁବବର୍ଗ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଦେଶମାତୃକା ପ୍ରତି ନିଜର ସମ୍ମାନ ତଥା ଶ୍ରଦ୍ଧା ସ୍ୱରୂପ ଦେଶବ୍ୟାପୀ ଚାଲିଥିବା ହର୍ ଘର୍ ତିରଙ୍ଗା ଅଭିଯାନରେ ଅଂଶଗ୍ରହଣ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଚେନ୍ନାଇରେ ଆଜି ଅନୁଷ୍ଠିତ ହର୍ ଘର୍ ତିରଙ୍ଗା ରାଲିରେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ଯୋଗଦେଇ କହିଛନ୍ତି, 2047 ସୁଦ୍ଧା ଭାରତ ଅର୍ଥନୈତିକ ମହାଶକ୍ତି ଭାବରେ ଉଭା ହେବ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଭିଭିଭୂମି ନିର୍ମାଣ, ଅର୍ଥନୀତିର ସୁଦୃଢ଼ୀକରଣ, ଶିକ୍ଷା ଏବଂ ଉପେକ୍ଷିତ ବର୍ଗଙ୍କୁ କ୍ଷମତାପନ୍ନ କରିବା ଲାଗି ଅନେକଗୁଡ଼ିଏ ଜନକଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି, ଗତ 10 ବର୍ଷରେ କେନ୍ଦ୍ର ସରକାରଙ୍କ ସହାୟତାରେ ତାମିଲନାଡୁରେ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ ହୋଇଛି। ସେ କହିଛନ୍ତି, ଦେଶର ପ୍ରାୟ 25 କୋଟିରୁ ଅଧିକ ଗରିବ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଆସିପାରିଛନ୍ତି। ହର୍ ଘର୍ ତିରଙ୍ଗା ଅଭିଯାନରେ ଚଣ୍ଡିଗଡ଼ ଶିଳ୍ପ ଓ ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ଏକ ବୋଟ୍ ର୍ୟାଲି ଅନୁଷ୍ଠିତ ହୋଇଛି। ପ୍ରସିଦ୍ଧ ସୁଖନା ହ୍ରଦରେ ଏହି ବୋଟ୍ ର୍ୟାଲି ଆୟୋଜିତ ହୋଇଥିଲା। 125ରୁ ଅଧିକ ବୋଟ୍ ଏଥିରେ ଭାଗ ନେଇଥିଲେ। ଚଣ୍ଡିଗଡ଼ ପ୍ରଶାସନ ପକ୍ଷରୁ ମୁଖ୍ୟ ଶାସନ ସଚିବ ରାଜୀବ ବର୍ମା ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ନିର୍ବାଚନ ଆୟୋଗ କହିଛନ୍ତି, ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ଚିଠା ତାଲିକା ପ୍ରକାଶ ପାଇବାର ଆଜି 14 ଦିନ ସୁଦ୍ଧା କୌଣସି ଅଭିଯୋଗ ଆସିନାହିଁ। କୌଣସି ରାଜନୈତିକ ଦଳ ପକ୍ଷରୁ କୌଣସି ଅଭିଯୋଗ କିମ୍ବା ପରାମର୍ଶ ଆସିନଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ତେବେ କମିଶନ କହିଛନ୍ତି, ଭୋଟରମାନଙ୍କଠାରୁ 23,557 ଅଭିଯୋଗ ଆସିଛି ଏବଂ ଏହା ଉପରେ ନିର୍ବାଚନ ଆୟୋଗ କାର୍ଯ୍ୟ କରୁଛନ୍ତି। ଅଭିଯୋଗଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରାଯିବା ପରେ ଭୋଟର ତାଲିକାରେ ଆବଶ୍ୟକ ସଂଶୋଧନ କରାଯିବ ବୋଲି ଆୟୋଗ କହିଛନ୍ତି। ଏ ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ରହିଛି। ପୂର୍ବରୁ ଅନେକ ଥର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସେ କହିଛନ୍ତି।
सुप्रीम कोर्ट ने बहुत साफ शब्दों में कह चुके हैं, ये जो SIR है, स्पेशल इंटेंसिव रिवीजन करते हैं इलेक्टोरल रोल को, ये आजादी के बाद होते आए हैं और ये होना भी चाहिए। नए जो 18 साल होते हैं उसको जोड़ना और जो इस दुनिया में नहीं है या उस जगह से लोग छोड़ के चले गए हैं उसका नाम काटना ताकि इलेक्टोरल रोल साफ हो, इसी के लिए तो SIR किया जा रहा है।
ବୁର୍ଲା କୁକୁରଙ୍କୁ ଦିଲ୍ଲୀ NCRରୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଲାଗି ଗତ 11 ତାରିଖରେ ସୁପ୍ରିମକୋର୍ଟର ଏକ ଦୁଇଜଣିଆ ଖଣ୍ଡପୀଠଙ୍କ ଆଦେଶ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ଜାରି କରିଛନ୍ତି। ଜଷ୍ଟିସ୍ ବିକ୍ରମନାଥ, ଜଷ୍ଟିସ୍ ସନ୍ଦୀପ ମେହେଟା ଏବଂ ଜଷ୍ଟିସ୍ ଏନ୍ଭି ଅଞ୍ଜରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରିଥିଲେ। ପୂର୍ବରୁ ଦୁଇଜଣିଆ ଖଣ୍ଡପୀଠଙ୍କ ଆଦେଶ ନେଇ କେତେଜଣ ଆଇନଜୀବୀ ପ୍ରଧାନ ବିଚାରପତିଙ୍କଠାରେ ଆବେଦନ କରିଥିଲେ। ଅଗଷ୍ଟ 11ର ନିର୍ଦ୍ଦେଶନାମା ପୂର୍ବ ନିର୍ଦ୍ଦେଶଗୁଡ଼ିକର ବିରୋଧାଭାସ କରୁଛି ବୋଲି ଏଥିରେ ଦର୍ଶାଯାଇଥିଲା। ଅଣାଅଶୀତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ଆସନ୍ତାକାଲି ସ୍ୱାଧୀନତା ଦିବସର ମୁଖ୍ୟ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ହର୍ ଘର୍ ତିରଙ୍ଗା ଅଭିଯାନରେ ଦେଶର ସବୁ ବର୍ଗର ଲୋକ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଏବଂ ଅଦମ୍ୟ ସାହସ ପ୍ରଦର୍ଶନ ଲାଗି 16 ଜଣ ସୀମା ପ୍ରହରୀଙ୍କ ସମେତ 1090 ଜଣ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯିବ ସ୍ୱତନ୍ତ୍ର ସାହସିକତା ଓ ସେବା ପୁରସ୍କାର। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।